శ్రీమద్వాసుదేవాయ శ్రీమద్భాగవతం దశమ స్కంధం 44వ అధ్యాయ శ్లోక 7 మహానయం వతా ధర్మా మహానయం వతా ధర్మా ఏషాం రాజసభాసదాం ఏషాం రాజసభాసదాం జే బడా బళవన్ యుద్ధం జే బడా బళవన్ యుద్ధం రాజ్యమన్వేషంతి పశ్యతః రాజ్యమన్వేషంతి పశ్యతః మహానయం వతా ధర్మా ఏషాం రాజసభాసదాం జే బళవన్ యుద్ధం రాజ్యమన్వేషంతి పశ్యతః మహానయం రాజ్యమన్వేషంతి పశ్యతః మహానయం వతా ధర్మా ఏషాం రాజసభాసదాం జే బళా బళవన్ యుద్ధం రాజ్యమన్వేషంతి పశ్యతః మదది అనువ శబ్దాంబ మహాన్ మహా అయం ఎహి వత మహా అధర్మ అధర్మ కార్య ఏషాం పక్షరే రాజసభ రాజాంగ సభ సదాం ఉపస్థిత భక్తిమాని దే దేవమాని బళ అబళవ అబళంబ సబళవ దుర్బలమధ్యరి యుద్ధం యుద్ధ రాజ్య రాజా జతవళి అన్నిచ్చంది క్షమను చహంతి కష్టంత దర్శనం కరివాకు ପ୍ରକରଣ ବା ରମଣୀମାନେ କହୁଥିଲେ ଆହା କି ମହା ଅଧର୍ମର କର୍ମ ଏ ରାଜସଭାସଦମାନେ କରୁଛନ୍ତି ଯେହେତୁ ରାଜା ଦୁର୍ବଳ ଓ ସବଳ ମଧ୍ୟରେ ଏହି ଲଢ଼ାଇ ଦର୍ଶନ କରୁଛନ୍ତି ତେଣୁ ସେମାନେ ମଧ୍ୟ ଦେଖିବାକୁ ଚାହୁଁଛନ୍ତି ଭାବାର୍ଥରେ କୁହାଯାଉଛି ଯେ ଏଠାରେ ନାରୀମାନେ ଯେଉଁ ଧାରଣା ପ୍ରକାଶ କରୁଛନ୍ତି ତାହା ହେଲା ରାଜା ଯଦିଓ କୌଣସି ଭାବେ ଏ ଅନୈତିକ କ୍ରୀଡ଼ା ଯଦି ଦର୍ଶନ କରିବାକୁ ଇଚ୍ଛା କରନ୍ତି ମାନନୀୟ ସଭାସଦମାନେ ମଧ୍ୟ କାହିଁକି ତାହା ଦର୍ଶନ କରିବାକୁ ଚାହିଁବେ ଏହି ଧରଣର ଅନୁଭୂତି ସ୍ୱାଭାବିକ ଅଟେ ଆଜି ମଧ୍ୟ ଯଦି କୌଣସି ପ୍ରକାଶିତ ସ୍ଥାନରେ ଆମେ ଅତ୍ୟନ୍ତ ଶକ୍ତିଶାଳୀ ବୃହତ ବ୍ୟକ୍ତି ଏବଂ ଏକ ଦୁର୍ବଳ କ୍ଷୁଦ୍ର ବ୍ୟକ୍ତି ମଧ୍ୟରେ ଭୟାନକ ଲଢ଼ାଇ ଦେଖିବାର ହେଉଥିବା ଦେଖିବାକୁ ମିଳେ ତାହେଲେ ଆମେ କ୍ରୋଧରେ ଗର୍ଜି ଉଠିବା ଦୟାକର ରମଣୀମାନେ ଏହି ପ୍ରକାର ଅନୁଚିତ ମୁଦ୍ଦା ପାଇଁ ବିଶେଷ ଭାବରେ କ୍ରୋଧ ଓ ପୀଡ଼ିତ ହୋଇଥିଲେ ନମୋ ବିଷ୍ପାରାୟ କୃଷ୍ଣ ପ୍ରେଷ୍ଠାୟ ଭୂତଳେ ସେମିତି ଭକ୍ତି ସୁରକାନ୍ତ ସ୍ୱାମୀ ନମ ସଦ୍ଭକ୍ତ ମାଣବୀ ମଣିପୁର ଧୁଆଏ ଚ ପ୍ରଭୁପାଦ ଲସଦ୍ବାଣୀ ପ୍ରଚାର ନିରତାୟ କୃଷ୍ଣ ମୁଁ ଏଇ ଦଶମ ସ୍କନ୍ଦ ଏ 44 ଅଧ୍ୟାୟ ଏ ଅଧ୍ୟାୟରେ କଂସର ବଦ୍ଧ କରାଯିବ ତେଣୁ କଂସ ଯଦିଓ ଭଗବାନ ଆସିଥିଲେ କଂସର ବଦ୍ଧ କରିବା ପାଇଁ କାରଣ ଭୂମିଦେବୀ ସେ ଭୂମି ଦୃପ୍ତାନୃପ ବ୍ୟାଜ ଦୈତ୍ୟାନିକ ସତା ହୋଇଥିଲେ ଖାଲି କଂସ ନୁହଁ ବହୁତ ଏଇଭଳି ଭାବରେ ରାଜାମାନେ ସେମାନେ ସବୁ ଅଧର୍ମ ଏଠି ଅଧର୍ମ କଥା ପଡ଼ିଛି ଅଧର୍ମରେ ଭୂମି ଦୃପ୍ତାନୃପ ବ୍ୟାଜ ଦୈତ୍ୟାନିକ ଶତାବ୍ଦୀ ଦୈତ୍ୟମାନେ ସେମାନେ ରାଜା ହୋଇଯାଇଥିଲେ ଦୈତ୍ୟମାନେ କହିଲେ ଯେଉଁମାନେ ଅଧର୍ମରେ ହିଁ ସେମାନେ ରୁହନ୍ତି, ଅଧର୍ମ ଧର୍ମ ଏମିତି, ଅଧର୍ମକୁ ସେମାନେ ଧର୍ମ ବୋଲି ଭାବନ୍ତି। ତେଣୁ ଏହିଭଳି ଭାବରେ ଅନେକ ରାଜା ଦୈତ୍ୟ ରୂପକ ଦୈତ୍ୟମାନେ ସେମାନେ ରାଜା ହେଇ ଧର୍ମନୀତି ଅନୁସାରେ ଶାସନ କରୁନଥିଲେ, ତେଣୁ ଅଧର୍ମ ବଢ଼ିଯାଇଥିଲା। ଯଦି ରାଜା ଯେଉଁଭଳି ଭାବରେ କାର୍ଯ୍ୟ କରିବେ ପ୍ରଜାମାନେ ତାକୁ ସେଇଭଳି ଭାବରେ ଅନୁସରଣ କରିବେ। ରାଜା ଯଦି ଧର୍ମନୀତି ମାନିବେ ନାହିଁ ପ୍ରଜାମାନେ କ'ଣ ପାଇଁ ମାନିବେ? ତେଣୁ ଏହିଭଳି ଭାବରେ ଭୀଷଣ ଅଧର୍ମ ବ୍ୟାପି ଯାଇଥିଲା। ତେଣୁ ଭଗବାନ ଯେତେବେଳେ ଯଦା ଯଦା ବି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ଶ୍ରୀରାମେ, ଯେତେବେଳେ ଧର୍ମର ଗ୍ଲାନି ହୁଏ ସେ ସମୟରେ ଅଧର୍ମର ଅଭ୍ୟୁଥାନ ହୁଏ ଏବଂ ଭଗବାନ ପ୍ରତି ଯୁଗରେ ଆସନ୍ତି। ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ, ଭଗବାନ ଆସି ତିନୋଟି କାର୍ଯ୍ୟ କରନ୍ତି। ସାଧୁମାନଙ୍କୁ ସେ ରକ୍ଷା କରନ୍ତି, ଇଏ ହେଉଛି ତାଙ୍କର ମୁଖ୍ୟ କାର୍ଯ୍ୟ। ସାଧୁମାନଙ୍କୁ ସେ ରକ୍ଷା କରନ୍ତି, ପରିତ୍ରାଣାୟ ସାଧୁନା, ଏବଂ ସେଇ ଉପଲକ୍ଷେ ସେଇ ସାଧୁମାନଙ୍କୁ ରକ୍ଷା କରିବା ପାଇଁ ସେ ବିନାଶାଚ ଦୁଷ୍କୃତା, ବହୁତ ପ୍ରକାର ଦୁଷ୍କୃତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଚାରି ପ୍ରକାର ଦୁଷ୍କୃତ ବ୍ୟକ୍ତି ଅଛନ୍ତି ଭଗବତ ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ଯେଉଁମାନେ ମୂର୍ଖ, ଯେଉଁମାନେ ମନୁଷ୍ୟମାନଙ୍କ ଭିତରେ ଅଧମ ଶ୍ରେଣୀର, ଯେଉଁମାନେ ଯଦିଓ ତାଙ୍କର ଜ୍ଞାନ ଅଛି କିନ୍ତୁ ତାଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହୋଇଯାଇଛି, ଏବଂ ଆଶ୍ରମ ଭାବମାସିତା ଅଶୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ବା ଦୈତ୍ୟ, ଦୈତ୍ୟମାନେ ଦୈତ୍ୟ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ତେଣୁ ଭଗବାନ ଏମାନଙ୍କୁ ବିନାଶ କରନ୍ତି। କିନ୍ତୁ ଭଗବାନ ଏମାନଙ୍କୁ ବିନାଶ କଲେ ମଧ୍ୟ ତାଙ୍କୁ ସ୍ୱର୍ଗତି ପ୍ରଦାନ କରନ୍ତି, ଇଏ ହେଉଛି ଭଗବାନଙ୍କର କୃପାଳୁତା। ଯେଭଳି ଭାବରେ ବକିକୁ ଭଗବାନ ତାର ପ୍ରାଣ ନେଇଗଲେ କିନ୍ତୁ ତାକୁ ତାଙ୍କ ମାଆଙ୍କୁ ଯେଉଁ ସ୍ଥାନ ଦେଇଥିଲେ ସେଇ ସ୍ଥାନ ପ୍ରଦାନ କରିଥିଲେ, ଏ ଭଗବାନ କମ୍ବା ଦୟାଳୁ ଶରଣ ବ୍ରଜେୟ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାର ଆମେ ଶରଣ ଯିବା? ଉଦ୍ଧବ କଥା ବିଦୁରୁ କହୁଛନ୍ତି। ତେଣୁ ଭଗବାନ ଏଇ ସବୁ କାର୍ଯ୍ୟ ସହିତ ଧର୍ମ ମଧ୍ୟ ସ୍ଥାପନ କରନ୍ତି, କାରଣ ଲୋକମାନେ ଭାବନ୍ତି ଅଧର୍ମ ହେଉଛି ଧର୍ମ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, ସେଇଟା ବୁଦ୍ଧି ବିଷୟରେ ଯେତେବେଳେ କହୁଛନ୍ତି, ସେତେବେଳେ ସେ କହୁଛନ୍ତି ଅଧର୍ମ ଧର୍ମ ନୀତି ମନ୍ୟତି ତାମସା ଭୂତା, ତମଗୁଣର ଯେଉଁ ଲୋକମାନଙ୍କ ପ୍ରାଧାନ୍ୟ ରହିଛି ସେମାନେ ଅଧର୍ମକୁ ଧର୍ମ ବୋଲି ଭାବିବେ। ତେଣୁ ଏଠି ଯେଉଁ ଯୁଦ୍ଧ ମାନେ ମଲ୍ଲଯୁଦ୍ଧ ହେଉଥିଲା, ଏଇ ମଲ୍ଲଯୁଦ୍ଧରେ ଏଇ ଅଧର୍ମ ଚାଲିଥିଲା କିନ୍ତୁ ଲୋକମାନେ ଭାବୁଥିଲେ ଏ ଧର୍ମ। ତେଣୁ ଏଇଭଳି ଭାବରେ ଯେଉଁମାନେ ଦୈତ୍ୟ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି କିନ୍ତୁ ଯେଉଁମାନେ ଦିବ୍ୟ ଗୁଣ ଯେଉଁମାନଙ୍କର ଅଛି, ଦେବତାମାନଙ୍କ ଭଳି ଗୁଣ ଯେଉଁମାନଙ୍କର ଅଛି, ଯେଉଁମାନେ ଭଗବାନଙ୍କ ଭକ୍ତ, ସେମାନେ ଏଇ ଧର୍ମ ଅଧର୍ମକୁ ବୁଝିପାରୁଥିଲେ। ତେଣୁ ମଥୁରାର ଯେଉଁମାନେ ରମଣୀମାନେ ଯେତେବେଳେ ଦେଖିଲେ କେତେ ସୁନ୍ଦର କୃଷ୍ଣ ବଳରାମ, 11 ବର୍ଷର ପାଖାପାଖି ବୟସ ରହିଛି, ତେଣୁ କୃଷ୍ଣ ବଳରାମ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଆମର କାଲି କହୁଥିଲେ ପ୍ରଭୁ ରସ ବୈଶ ସମସ୍ତ ରସ ସିଏ ହେଉଛନ୍ତି ଆଧାର, ଲୋକମାନେ ବିଶେଷ ସ୍ତ୍ରୀ ଲୋକମାନଙ୍କ କଥାଟି ପଡ଼ିଛି, ସ୍ତ୍ରୀ ଲୋକମାନଙ୍କର ଦେଖୁଥିଲେ ସ୍ତ୍ରୀଣା ସ୍ମରଣ ମୂର୍ତ୍ତିମା, ସ୍ତ୍ରୀ ଲୋକମାନେ ଯେତେବେଳେ ଦେଖୁଥିଲେ ତାଙ୍କ ରୂପକୁ ତାଙ୍କୁ ଲାଗୁଥିଲା ସ୍ୱୟଂ କନ୍ଦର୍ବ ଦେବଟି ଆବିର୍ଭାବ ହୋଇଛନ୍ତି। ଏ ଯେଉଁମାନେ ଭଗବାନଙ୍କ ସହିତ ମାଧୁର୍ଯ୍ୟ ଭାବରେ ସମ୍ବନ୍ଧିତ ତାଙ୍କୁ ଏଇଭଳି ଭାବରେ ଅନୁଭୂତ ହେଉଥିଲା, ସ୍ୱୟଂ କନ୍ଦର୍ବ ମଦନ ମଦନ ମୋହନ ମଦନକୁ ମୋହନ କରିନାହାନ୍ତି ଭଗବାନ। ମଦନ କହିଲେ ଭୌତିକ ଜଗତରେ ଯେଉଁ ପୁରୁଷ ସ୍ତ୍ରୀ ଆକର୍ଷଣ ରହିଛି ଏ ଗୋଟିଏ ମଦନର ଆକର୍ଷଣ, କିନ୍ତୁ ଭଗବାନଙ୍କ ରୂପ ଏଭଳି ସେ ମଦନକୁ ମଧ୍ୟ ମୋହିତ କରିଦିଅନ୍ତି, ମଦନ ମୋହନ ସେ, ସେଥିପାଇଁ ତାଙ୍କୁ ମଦନ ମୋହନ ବୋଲି କୁହାଯାଏ। ତୁମେ ମଦନ ମଦନ ମୋହନ ରୂପ ତାପରେ କ'ଣ ତ୍ରିଭଙ୍ଗ ସୁନ୍ଦର ପୀତାମ୍ବର ଶିଖି ପୁଚ୍ଛ ଚୂଡ଼ା ମନୋହର ମଦନ ମୋହନ ରୂପ ତେଣୁ ତ୍ରିଭଙ୍ଗ ସୁନ୍ଦର ସେ ତିନୋଟି ଭାଙ୍ଗିରେ ରୁହନ୍ତି ତିନୋଟି ସ୍ଥାନରେ ସେ ବକ୍ର ଥାନ୍ତି କିନ୍ତୁ ଏଠି ସେ ରୂପରେ ଆସୁନାହାନ୍ତି କିନ୍ତୁ ତଥାପି ଯେଉଁମାନେ ସ୍ତ୍ରୀ ଲୋକମାନେ ଯେଉଁମାନେ ଭଗବାନଙ୍କର ସହିତ ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ ରହିଛନ୍ତି ତାଙ୍କୁ ଦେଖି ସେ ସ୍ତ୍ରୀ ନା ସ୍ମର ମୂର୍ତ୍ତିମା ତାଙ୍କୁ କନ୍ଦର୍ଭ ଭଳି ଦର୍ଶନ କରୁଛନ୍ତି ତେଣୁ ଯଦିଓ ଭଗବାନ ଭାବ ରହିଛି ଆପଣ ସବୁ ବର୍ଣ୍ଣନା କରେ ଦଶଟି ଶ୍ଳୋକରେ ସବୁ ଏ କଥା ସବୁ କହୁଛନ୍ତି କ'ଣ ସ୍ତ୍ରୀ ଲୋକମାନେ କହୁଛନ୍ତି ମଥୁରା ସ୍ତ୍ରୀ ଲୋକମାନେ ଏ ସାତରୁ ଆରମ୍ଭ କରି ଷୋହଳ ପର୍ଯ୍ୟନ୍ତ ଏଇ ଦଶଟି ଶ୍ଳୋକରେ ବର୍ଣ୍ଣନା କରାଯିବ ଭଗବାନଙ୍କର ଐଶ୍ୱର୍ଯ୍ୟ ମଧ୍ୟ ବର୍ଣ୍ଣନା କରାଯିବ ତେଣୁ ଏଠି ସେ ଦେଖୁଛନ୍ତି ବହୁତ ଛୋଟ ପିଲା ଆଉ ଇଏ ଯେଉଁ ରହିଛନ୍ତି ଅଷ୍ଟମଲ୍ଲ ଜାଣୁର ମସ୍ତିକ ଇତ୍ୟାଦି ଭଦ୍ରଭଳି ତାଙ୍କ ଶରୀରରେ ରହିଛି ଭଦ୍ରଭଳି ଶରୀରରେ ରହିଛି ତେଣୁ ଇଏ ଆଙ୍କ ସହିତ ଛୋଟ ପିଲା ଆଙ୍କ ସହିତ ଯୁଦ୍ଧ କରିବ ତେଣୁ ସେମାନେ କହୁଛନ୍ତି କେବଳ ଯେଉଁମାନେ ମାଧୁର୍ଯ୍ୟ ରସ ସମ୍ବନ୍ଧ ସେମାନେ ଖାଲି କହୁନାହାନ୍ତି ସବୁ ପ୍ରକାର ମାତାଜୀମାନେ ଅଛନ୍ତି ସବୁ ପ୍ରକାର ନାରୀମାନେ ଅଛନ୍ତି ଯେଉଁମାନେ ତାଙ୍କ ପୁତ୍ର ବୋଲି ମଧ୍ୟ ଦର୍ଶନ କରୁଛନ୍ତି ଯଶୋ ପିତ୍ର ଶିଶୁ ତାଙ୍କର ପିତା ଯେଉଁ ଅଛନ୍ତି ସେଠି ରହିଛନ୍ତି ନନ୍ଦ ମହାରାଜ ଅଛନ୍ତି ଏବଂ ବସୁଦେବ ଏବଂ ଦେବତୀ ଦେବୀ ସେଠି ନାହାନ୍ତି କିନ୍ତୁ ସେ ପାଖରେ କଂସ ବନ୍ଦୀଶାଳାଟା ସେ ପାଖରେ ଅଛି ସେ ଶବ୍ଦ ଶୁଣୁଛନ୍ତି ଏଠି ଜଣେ ଆଚାର୍ଯ୍ୟ କହିଛନ୍ତି କଥା ତେଣୁ ଆଉ ଯେଉଁମାନେ ଭଗବାନଙ୍କୁ ବାତ୍ସଳ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ସେମାନେ ଦେଖୁଛନ୍ତି ଯେ ଛୋଟ ପିଲା ସ୍ୱପିତ୍ର ଶିଶୁ ଶିଶୁ ଭଳି ତାଙ୍କୁ ଲାଗୁଛି କିନ୍ତୁ ବିରାଟ ବିଦୁଷାନ ଯେଉଁମାନେ ଅବିଦ୍ୱାନ ବ୍ୟକ୍ତି ଯେଉଁମାନେ ବିଦ୍ୱାନ ନୁହନ୍ତି ତାଙ୍କୁ ସେ ବିରାଟ ରୂପ ବୋଲି ଦେଖାଯାଉଛନ୍ତି ବିରାଟ ରୂପ ବିଶ୍ୱରୂପ ବୋଲି ତାଙ୍କୁ ଦେଖାଯାଉଛନ୍ତି ଏଇଭଳି ଭାବରେ ଭଗବାନ ଯେଉଁ ବାରଟି ରସରେ ରହିଛି ତାଙ୍କ ଭଗବାନ ପାଖରେ ରସ ବୈଷ ସବୁ ରସର ସେ ହେଉଛନ୍ତି ଆଧାର ତେଣୁ ଏଇ ଯେଉଁମାନେ ଭଗବାନ ପ୍ରତି ଅନୁକୂଳ ଭାବରେ ସମ୍ବନ୍ଧିତ ଅନୁକୂଳ ରସ ପାଞ୍ଚଟି ରହିଛି ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଆଧିରେ ଆଉ ଦୁଇଟି ରସ ନିଶ୍ଚିତ ହୋଇକି ରହିଛି ଯେମିତି ଦାସ୍ୟ ରସରେ ସଖ୍ୟ ରସରେ ହାସ୍ୟ ରସ ମଧ୍ୟ ରହିଛି ଏବଂ ବାତ୍ସଲ୍ୟ ରସରେ କାରୁଣ ରସ ମଧ୍ୟ ରହିଛି ଏଇଭଳି ଭାବରେ ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହୋଇଛନ୍ତି ସେମାନଙ୍କର ମନୋଭାବ ଏଇଭଳି ବିଶେଷ ଭାବରେ ସ୍ତ୍ରୀ ଲୋକମାନଙ୍କ କଥାଟି କୁହାଯାଉଛି ନାରୀମାନେ ଏଇଭଳି ଭାବରେ କହିଲେ ଆପଣଙ୍କ ଶ୍ଳୋକରେ କୁହାଯାଇଛି ନାରୀମାନେ କହୁଛନ୍ତି ଦଶ ଶ୍ଳୋକରେ କହିବେ ତେଣୁ ଏ ଶ୍ଳୋକରେ କହୁଛନ୍ତି ଅଭୁ ପ୍ରଥମେ କ'ଣ କହିଗଲା ନା ମହାନ ସାମାନ୍ୟ ଅଧର୍ମ ନୁହଁ ଏ ମହାନ ଅଧର୍ମ ଅଧର୍ମ ତ ବିଭିନ୍ନ ପ୍ରକାର ତାରତମ୍ୟ ରହିଛି ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତ୍ରାମୃତ ମଧ୍ୟଲୀଳା ଚବିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ନାମ ଯେଉଁମାନେ ଗ୍ରହଣ କରନ୍ତି ଯେ କ'ଣ ଭଗବାନଙ୍କୁ ଯେଉଁମାନେ ନାମ ଗ୍ରହଣ କରନ୍ତି ଯେ ଛେ ତେ ଛେ ଜୋହି କୋହି କର ଏ ସ୍ମରଣ ଚାରିବିଧ ତାପତର କରେ ସଂଘରଣ ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କୌଣସି ତଫାତ ନାହିଁ ମୋତେ ଯେଉଁମାନଙ୍କ ସେ ଗୋଡ଼ ପଦରେ ଲଗେଇକରି ଶୋଇଛନ୍ତି ଶୁଣି ଗୋଡ଼ ଚିନ୍ତା କରିଛି ଭଗବାନଙ୍କର ସ୍ଥାନ ଏଠି ଯୋଉଠି ଅପରାଧ ହେଇଯିବ ଯେଇଛେ ତେଇଛେ ଜୋଇ କହି କରେ ସ୍ମରଣ ଭଗବାନଙ୍କର ବା ଭଗବାନଙ୍କର ନାମ ଆଉ ଭଗବାନଙ୍କ ରୂପ ଗୁଣ ଲୀଳା ଯେକୌଣସି ଉପାୟରେ ଯେଇଛେ ତେଇଛେ ଯେକୌଣସି ଉପାୟରେ ହେବ ମାନେ ବହୁତ ସାବଧାନଙ୍କ ସହିତ ନେଇଛନ୍ତି ଭଲ କଥା ଯଦି ଅସାବଧାନରେ ମଧ୍ୟ ଜଣେ ସ୍ମରଣ କରୁଛି ଜୋଇ କହି କରେ ସ୍ମରଣ ଚାରିବିଧ ତାପ ତାର କରେ ସଂଗରଣ ସମସ୍ତଙ୍କର ଚାରି ପ୍ରକାର ତାପ ରହିଛି ଚାରି ପ୍ରକାର ତାପ କ'ଣ ପାଇଁ ରହିଛି ନା ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଥିବାରୁ ଏ ଚାରି ପ୍ରକାର ତାପ ରହିଛି ପ୍ରଭୁପାଦ ମହାରାଜଙ୍କ ଭାଷାରେ କହୁଛନ୍ତି The four miserable conditions are due to the four kinds of sinful activities. Chaturvidha tapa jo rahichi ara amar bibhinna prakar pap chari prakar pap rahichi kon kon patak urupatak mahapatak atipatak adharma bhitar madhya papar madhya bibhinna prakar taratima rahichi tabu english re prabhupada maharaj kon sin preliminary sin very great sin greater sin and topmost sin ଏଠି ଅଧର୍ମ ମହା ମହାନ ଅଧର୍ମ କଥା କୁହାହେଉଛି ମହାନ ଅଧର୍ମ ତେଣୁ ଏଇଟା ପୁରା ବହୁତ ଅଧର୍ମ ହେଇଯାଇଛି ଏଇଟା ମୋଷ୍ଟ ସିମ୍ପୁଲ୍ ଆକ୍ଟିଭିଟି ଏଇଟା ହେଇଯାଉଛି ବିଭିନ୍ନ ପ୍ରକାର ରହିଛି ଅଧର୍ମ ଭାଗବତଙ୍କର ଷଷ୍ଠ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ଧର୍ମରାଜ ଦୂତମାନେ ଏସବୁ ଅଧର୍ମ ବିଷୟରେ କହିଛନ୍ତି ଧର୍ମ ଅଧର୍ମ ବିଷୟରେ ଆଲୋଚନା ହେଉଛି ବିଷ୍ଣୁ ଦୂତମାନେ ଏବଂ ଯମଦୂତଙ୍କ ବିଷୟରେ କଥା ଚାଲିଛି କ'ଣ ଧର୍ମ ପ୍ରକୃତ ଧର୍ମ ସେମାନେ ଜାଣିନଥିଲେ ତେଣୁ ସେ କହିଲେ ଯେ ବେଦ ପ୍ରଣୀତ ଧର୍ମ ଅଧର୍ମସ୍ତା ବିପର୍ଯ୍ୟୟ ବେଦରେ ଯେଉଁ କଥା କୁହାଯାଇଛି ସେଇଟା ହେଉଛି ଧର୍ମ ଅଧର୍ମ ହେଉଛି ଯେଉଁଟା ନିଷିଦ୍ଧ କରାଯାଇଛି ସେଇଟା ହେଉଛି ଅଧର୍ମ ତା ଦେହରେ ମଧ୍ୟ ବିଭିନ୍ନ ପ୍ରକାର ସ୍ତର ରହିଛି ଏ ଯେଉଁ କୁହାଗଲା ପାତକ ଉରୁପାତକ ମହାପାତକ ଅତିପାତକ ବିଭିନ୍ନ ପ୍ରକାର ଅଧର୍ମ ରହିଛି ବିଭିନ୍ନ ପ୍ରକାର ଅଧର୍ମ ପାଇଁ ବିଭିନ୍ନ ପ୍ରକାର ନର୍କ ସବୁ ରହିଛି ବ୍ୟବସ୍ଥା କରାଯାଇଛି ପଞ୍ଚମ ସ୍କନ୍ଧ ଛବିଶ ଅଧ୍ୟାୟରେ ଅଠେଇଶଟି ନର୍କର ବ୍ୟବସ୍ଥା ବର୍ଣ୍ଣନା କରାଯାଇଛି ଆହୁରି ମଧ୍ୟ ରହିଛି ଅନ୍ୟ ନର୍କ କିନ୍ତୁ ମୁଖ୍ୟ ମୁଖ୍ୟ ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ ଯେଉଁଭଳି ଭାବରେ ପାପର ତାରତମ୍ୟ ଅନୁସାରେ ସେମାନେ ଦଣ୍ଡ ଭୋଗ କରିବେ ତେଣୁ ମଥୁରା ନାରୀମାନେ ସେମାନେ କହୁଛନ୍ତି ଅହୋ ନା ଅହୋ ପରେ କହିବେ ପ୍ରଥମେ କହୁଛନ୍ତି ଯେ ମହାନୟନ ବତ କହିଲେ ଆଶ୍ଚର୍ଯ୍ୟ ମାନେ ବଡ଼ ବଡ଼ ମନ ଦୁଃଖରେ ଏଇଟା କହୁଛନ୍ତି ବତ ସହିପାରିବେନି ସହିପାରୁନାହାନ୍ତି ଚାଲିଯିବା ପାଇଁ ଚାହୁଁଛନ୍ତି ରହିବା ପାଇଁ ଚାହୁଁନାହାନ୍ତି ଯୁଦ୍ଧ ଦେଖିବା ପାଇଁ ଚାହୁଁନାହାନ୍ତି ସେମାନେ ମହାନୟନ ବତ ଅଧର୍ମ ଇଏ ବହୁତ ବଡ଼ ଅଧର୍ମ ହେଉଛି ଅନ୍ୟମାନେ ଯଦି କହିବେ କ'ଣ ଅଧର୍ମ ହେଇଛି ନା ଏସାନ୍ ରାଜସଭା ସଦା ରାଜସଭା ଏଠି ସ୍ୱୟଂ ରାଜା ବସିଛନ୍ତି ଭୋଜପତି ଭୋଜପତି କଂସ ରାଜା ବସିଛନ୍ତି ଏବଂ ତାଙ୍କର ପାର୍ଷଦମାନେ ମଧ୍ୟ ବସିଛନ୍ତି ଅନ୍ୟମାନେ ଯେଉଁ ରହିଛି ବିଭିନ୍ନ ପ୍ରକାର ଅଧର୍ମ ରହିଛି ବିଶେଷ ଭାବରେ ପରିକ୍ଷିତ ମହାରାଜ ଯେତେବେଳେ କଳିକୁ ସ୍ଥାନ ଦେଲେ ସେ ଅଧର୍ମରେ ସ୍ଥାନ ଦେଲେ କଳିକୁ ଧର୍ମ ସ୍ଥାନରେ ଦେଇନାହାନ୍ତି କଳିକୁ ରହିବା ପାଇଁ ଅଧର୍ମ ସ୍ଥାନରେ ଦେଲେ କଳିଯୁଗ ଧର୍ମର ତିନି ପାଦ ନଷ୍ଟ ହୋଇଯାଇଛି ଗୋଟିଏ ପାଦ ରହିଛି ସେ ପାଦଟି ମଧ୍ୟ ଆସ୍ତେ ଆସ୍ତେ ନଷ୍ଟ ହେଉଛି ତେଣୁ ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ସତର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେତେବେଳେ କଳି ଶରଣ ମାଗିଲେ ତେଣୁ ମୋର ସମୟ ଆସିଗଲା ମୋତେ କିଛି ସମୟ ଦିଅନ୍ତୁ କଳିର ଯଦିଓ ଅଧର୍ମର ସ୍ଥାନ ଅଧର୍ମ ଯୁଗ ହେଉଛି କଳି କିନ୍ତୁ ତଥାପି କଳିର ଗୋଟେ ବହୁତ ଭଲ ଗୁଣ ରହିଛି କଳିର ଦୋଷ ନିଜେ ରାଜନ କଳିର ବହୁତ ଦୋଷ ଥିଲେ ମଧ୍ୟ ସମୁଦ୍ର ପରିମାଣ ଦୋଷ ଥିଲେ ମଧ୍ୟ ଗୋଟେ ଭଲ ଗୁଣ ମଧ୍ୟ ରହିଛି କଳିର କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ରଜେ ଭଗବାନ ନାମ କୀର୍ତ୍ତନ କରି ଆମେ ବହୁତ ସହଜରେ ବ୍ୟବସାୟ ପାର ହୋଇଯିବା ହରେ କୃଷ୍ଣ 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 ହରେ 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 ରାମ ରାମ ଏଇଭଳି ଭାବରେ କଳିର ମଧ୍ୟ ଆହୁରି ବହୁତ ଭଲ ଗୁଣ ସବୁ ରହିଛି କାରଣ ସ୍ୱର୍ଣ୍ଣକା ଋଷିମାନେ କହୁଛନ୍ତି ଯେ ପରିକ୍ଷିତ ମହାରାଜ ଚାହିଁଥିଲେ କଳିକୁ ମଧ୍ୟ ହତ୍ୟା କରିଦେଇଥାନ୍ତେ ଭଗବାନଙ୍କ ଭକ୍ତ ସବୁକିଛି କରିପାରିବେ ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି ଯେ ପରିକ୍ଷିତ ମହାରାଜ କଳିକୁ ଦ୍ୱେଷ କଲେ ନାହିଁ ନାମ ଦ୍ୱେଷଟି କଳିଙ୍ଗ ସମ୍ରାଟ ସାରଙ୍ଗ ଇବ ସାରଭ ସାରଙ୍ଗ କରି ମହୁମାଛି ଯେମିତି ଫୁଲରୁ ମହୁ ସଂଗ୍ରହ କରେ କଣ୍ଟା ଥିଲେ ମଧ୍ୟ ସେ କଣ୍ଟା ପାଇଁ ଚିନ୍ତା କରେନି ମହୁ ସଂଗ୍ରହ କରେ ସାର ଜିନିଷରେ ଗ୍ରହଣ କରେ ସେଇଭଳି ଭାବେ ପରିକ୍ଷିତ ମହାରାଜ ଜଣେ ମହୁମାଛି ବୋଲି ତାଙ୍କର ଗୁଣ ଥିଲା ଯାହାର ଭଲ ଗୁଣଟି ସଂଗ୍ରହ ଗ୍ରହଣ କଲେ କଳିର କଳିର ଭଲ ଗୁଣ କ'ଣ ନା କୁଶଳାଣୀ ଆସ ସିଦ୍ଧାନ୍ତି କଳି ଯୁଗରେ କୁଶଳାଣୀ କୁଶଳାଣୀ କହିଲେ ଯେଉଁ ଧର୍ମ କାର୍ଯ୍ୟ ସବୁ ରହିଛି, କୁଶଳ କାର୍ଯ୍ୟ ଧର୍ମ କାର୍ଯ୍ୟ ସବୁ ଆଶୁ ସିଦ୍ଧାନ୍ତି, ଆଶୁ ମାନେ ଶୀଘ୍ର ଜଣେ ସିଦ୍ଧି ପ୍ରାପ୍ତ ହୋଇଯିବେ। ଏତେ ଶୀଘ୍ର ନା ସୁଦର୍ଶନ କହୁଛନ୍ତି ସଂକଳ୍ପ ମାତ୍ରେଣ, ଜଣେ କେବଳ ସଂକଳ୍ପ କରିଦେଇଛି ମୁଁ ଧର୍ମ କାର୍ଯ୍ୟ କରିବି ତାହେଲେ ମଧ୍ୟ ସେ ସିଦ୍ଧି ପାଇଯିବ। କିନ୍ତୁ ନେତରାଣୀ କୃତାଣିଜ, କିନ୍ତୁ କଳିଯୁଗରେ ଏଇଟା ମଧ୍ୟ ଭଲ ଗୁଣ ଯେ ନେତରାଣୀ ଯେଉଁ ଅଧର୍ମ କାର୍ଯ୍ୟ ସବୁ ରହିଛି ତାକୁ ଯଦି ଆମେ କାର୍ଯ୍ୟରେ ନ କରିବା, ସର୍ବଦା ନ କରିବା, ମନରେ ଚିନ୍ତା କରିଦେଲେ ତା ପାଇଁ ଆମେ ଫଳ ଭୋଗ କରିବା ନାହିଁ। ନେତରାଣୀ କୃତାଣିଜ, ତେଣୁ କଳିକୁ ସ୍ଥାନ ଦେଲେ, ଚାରୋଟି ସ୍ଥାନ ଦେଲେ, ଅଭ୍ୟର୍ଥିତା ତଥା ତସ୍ମୈ ସ୍ଥାନାନି କଳେ ଦେଉ, କଳିକୁ ସ୍ଥାନ ଦେଲେ, କେଉଁ ସ୍ଥାନ ଦେଲେ ନା ଏଇ ଅଧର୍ମର ସ୍ଥାନ ଦେଲେ, ଦ୍ୟୁତଂ ଆନ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମ ଚତୁର୍ବିଧା, ଦ୍ୟୁତ କ୍ରୀଡ଼ା ନିଶାଦ୍ରବ୍ୟ ସେବନ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଜୀବ ହତ୍ୟା, ଏଇ ଚାରୋଟି ହେଉଛି ପାପର ସ୍ଥାନ। ତେଣୁ ପରୀକ୍ଷିତ ମହାରାଜ ଏଭଳି ଶାସନ କରୁଥିଲେ ଧର୍ମନୀତି ଅନୁସାରେ, ସେ ପାପ କେଉଁଠି ନଥିଲା ତାଙ୍କ ରାଜ୍ୟରେ, ଖୁବ୍ କ୍ୱଚିତ ଥିଲା। ତେଣୁ କଳି ଦେଖିଲେ କେଉଁଠି ଏତେ କେଉଁଠି ସ୍ଥାନ ନାହିଁ, ଆଉ କେଉଁଠି ରହିବେ ରାଜା ଦେଲେ ସ୍ଥାନରେ, ଏଠି ତ କିଛି ନାହିଁ, ଆମର ଗୋଟେ ପଢ଼ା ହଉଥିଲା ଯେଉଁ କରୁଥିଲା କ'ଣ ସେଟା ହେମନ୍ତ ଭୂଇଁ ଯେଉଁ ଚାକୁଣ୍ଡା କହିଲେ କି ନାହିଁ, ରାଜା ଦେଲେ ଗୋଟେ ବହୁତ ବିଚାର କରି ଗୋଟେ ଦେଲେ, ଯେଉଁଟାକ ଦେଲେ ଭୂମିଖଣ୍ଡ ଦେଲେ ଟାଙ୍ଗରା ଭୂମି ଚାକୁଣ୍ଡା ମଧ୍ୟ ସେଠି ଉଠିବ ନାହିଁ ଗଛ। ସେହିଭଳି ଭାବରେ କଳି ଚିନ୍ତା କରୁଛନ୍ତି ଯେ ରାଜା ଦେଲେ ସ୍ଥାନ ଦେ, କି ସ୍ଥାନରେ ଦେଲେ କିଛି ନାହିଁ, କେଉଁଠି ନାହିଁ ତାଙ୍କ ରାଜ୍ୟରେ ସ୍ଥାନ ରହିବା ପାଇଁ ମୋର। ତେଣୁ ପୁଣି ଥରେ ପ୍ରାର୍ଥନା କଲେ, ପୁନଶ୍ଚ ଜାତ ମାନାୟମ ଜାତ ରୂପମ ଅଦା ପ୍ରଭୁ, ତେଣୁ ସେ ସୁବର୍ଣ୍ଣ ମାଗିଲେ। ଭଗବାନ କହିଲେ ଠିକ ଅଛି, ମୁଁ ସୁବର୍ଣ୍ଣ ରହିବ, କାହିଁକି ନା ସୁବର୍ଣ୍ଣରେ ପାଞ୍ଚଟି ଅସୁବିଧା ରହିଛି, ଯତ୍ର ଅନୃତମ ମଦମ ତାମ ରଜୋ ବୈରମ ଚ ପଞ୍ଚମ। ସୁବର୍ଣ୍ଣରେ ଅନୃତ ରହିଛି ବା ମିଥ୍ୟା ରହିଛି, ଗର୍ବ ରହିବ, ବିଭିନ୍ନ ପ୍ରକାର କାମନା ପୂରଣ କରିବ, ବହୁତ ପଇସା ହେଲେ ଜଣେ ବହୁତ ପ୍ରକାର କାମନା ପୂରଣ କରିବା ପାଇଁ ଚେଷ୍ଟା କରିବ, ଏବଂ ସେଠି ଶତ୍ରୁତା ରହିବ ଏବଂ ରଜଗୁଣ ରହିବ, ତେଣୁ ଏହି ସୁବର୍ଣ୍ଣଟି ପ୍ରଦାନ କଲେ। ସେଇଥିପାଇଁ ସୁଧ ଗୋସ୍ୱାମୀ କହୁଛନ୍ତି ଅଥେଇତାଣି ନ ସେବେ ତ, ତେଣୁ ଏସବୁକୁ ଆମେ ପାଞ୍ଚଟି ସ୍ଥାନକୁ ଗ୍ରହଣ କରିବା କଥା ନୁହଁ, ପାଞ୍ଚଟି ପାପର ସ୍ଥାନକୁ ଗ୍ରହଣ କରିବା କଥା ନୁହଁ। ବୁଭୁଷୁ ପୁରୁଷ କୋଚି, ଯେଉଁମାନେ ଜୀବନରେ ଉନ୍ନତି ଲାଭ କରିବା ପାଇଁ ଚାହୁଁଛନ୍ତି, ଅଗ୍ରଗତି କରିବା ପାଇଁ ଚାହୁଁଛନ୍ତି, ସେମାନେ ଏ ପାଞ୍ଚଟିରୁ ଦୂରେଇ ରହିବେ। ବିଶେଷତଃ ଧର୍ମଶୀଳ ରାଜା ଲୋକପତି ଗୁରୁ, ସାଧାରଣ ଲୋକ ତ ଦୂରେଇବା ରହିବା କଥା, କିନ୍ତୁ ବିଶେଷତଃ ଧର୍ମଶୀଳ ଯେଉଁମାନେ ଧର୍ମ ଅନୁସାରେ କାର୍ଯ୍ୟ କରୁଛନ୍ତି, ଧର୍ମଶୀଳ ବ୍ୟକ୍ତି ଯେଉଁମାନେ ରାଜା ଏବଂ ଲୋକପତି ଯେଉଁମାନେ ନେତା ସବୁ ରହିଛନ୍ତି ଏବଂ ଗୁରୁ, ଏମାନେ ବିଶେଷ ଭାବରେ ଏ ଅଧର୍ମରୁ ଦୂରେଇ ହେବା କଥା। କିନ୍ତୁ ଇଏ ଜୟ ଶ୍ରୀ ଗୋବିନ୍ଦା କୃଷ୍ଣ ବଳରାମ ଜଗନ୍ନାଥ ନାରାୟଣ। କିନ୍ତୁ ମଥୁରା ନାରୀମାନେ କହୁଛନ୍ତି ଇଏ ଏଭଳି ସ୍ଥାନ ହେଇଗଲା ଯେ ଇଏ ରାଜସଭାସନା, ରାଜା ମଧ୍ୟ ଏଠି ଆନନ୍ଦ ଉପଭୋଗ କରୁଛନ୍ତି, ଯଦିଓ ବାହାରକୁ ଦେଖାଯାଉଛି ରାଜା ଆନନ୍ଦ କରୁଛନ୍ତି ବୋଲି, କିନ୍ତୁ ପ୍ରକୃତରେ ସେ ହୃଦୟ ଭିତରେ ହୃଦୟ ଧର୍ଜନ ହେଉଛି। କାରଣ ତା ପୂର୍ବଦିନ ଯେତେବେଳେ ଭଗବାନ ଧନୁଯଜ୍ଞ ଭଙ୍ଗ କରିଥିଲେ, ଧନୁକୁ ଭାଙ୍ଗିଦେଲେ, ଯେତେ ସୈନ୍ୟମାନେ ଥିଲେ ସେଇ ଦୁଇଟି ଧନୁ ଧରି କୃଷ୍ଣ ବଳରାମ ସମୁଦ୍ର ସାବାଡ଼ କରିଦେଲେ, ସମୁଦ୍ର ହତ୍ୟା କରିଦେଲେ, ଏବଂ ଏଇ ସାଙ୍ଗେ ସାଙ୍ଗେ ଯେତେବେଳେ ପଶୁଛନ୍ତି, ଭିତରକୁ ପଶୁଛନ୍ତି, ସେ ଯେଉଁ କୁବଳା ବୁଢ଼ ଦଶ ହଜାର ହାତୀର ବଡ଼ ଥିଲା, କଂସ ଭାବୁଥିଲା ହୋପ୍ ଏଗେନ୍ଷ୍ଟ ହୋପ୍ ଭଳି, ଗୋଟିଏ ଆଶା ବିଫଳ ହେଲେ ମଧ୍ୟ ଆଉ ଗୋଟିଏ ଆଶା ସେ କରୁଥିଲା। ଏ ଭୌତିକ ଜଗତ ହେଉଛି ସେଇଭଳି ଭାବରେ ଭଗବତ ଗୀତାରେ ଭାଗବତଙ୍କୁ କୁହାଯାଇଛି ଯେ ହରାଉ ଅଭକ୍ତସ୍ୟ କୃତ ମହଦ୍ଗୁଣା ମନୋରଥନା ସେ ଧାବତ ବହି। ଯେଉଁମାନଙ୍କର ଭଗବାନ ଭକ୍ତ ନୁହନ୍ତି ସେମାନଙ୍କର ଅବସ୍ଥା ଏହିଭଳି ଭାବରେ ହରାଉ ଅଭକ୍ତସ୍ୟ କୃତ ମହଦ୍ଗୁଣ। ତାଙ୍କର ଯଦି ବା କିଛି ଭଲ ଗୁଣ ଥାଇପାରେ, ଆମେ କହିବା ତାଙ୍କର ଭଲ ଗୁଣ, ମୁଁ ଯଦି ପିଲାଦିନେ ଯେଉଁ ଶୁଣୁଥିଲି ଆମର ଏତେ ଜ୍ଞାନ ନଥିଲା ସେତେବେଳେ କେତେ ଜଣ କହନ୍ତି ରାବଣର ବହୁତ ଭଲ ଗୁଣ ଅଛି, ତେଣୁ ମୁଁ ଚିନ୍ତା କରୁଥିଲି ତାର ଏତେ ଭଲ ଗୁଣ ଅଛି ଭାବୁଥିଲି। କିନ୍ତୁ ଏଇଟା ଯେ ପ୍ରଶ୍ନର ଉତ୍ତର ଏଇଠି ରହିଛି, ଯେତେ ଭଲ ଗୁଣ ଥିଲେ କ'ଣ ହେବ, ଜଣଙ୍କର ଜଣେ ଯେତେ ଭକ୍ତି ଗ୍ରହଣ କରୁନାହିଁ, ଯଶସ୍ତି ଭକ୍ତି ଭଗବତୀ ଅତିଜନ ସର୍ବେ ଗୁଣେଇ ତତ୍ର ସମାସକୁ ସୁରା। ଯେଉଁମାନେ ଭଗବାନଙ୍କ ଭକ୍ତ, ଏ ନାରୀମାନେ ମଥୁର ନାରୀମାନେ ସେମାନେ ସବୁ ଭଗବାନ ଭକ୍ତ, ତେଣୁ ସମସ୍ତଙ୍କ ସେଇ ଭକ୍ତମାନଙ୍କ ପାଖରେ ସମସ୍ତ ଦେବତାମାନଙ୍କର ଭଲ ଗୁଣ ଆସି ରହିବ। ଭଗବତ ଗୀତାରେ ଷୋଡ଼ଶ ଅଧ୍ୟାୟରେ ପ୍ରଥମ ତିନୋଟି ଶ୍ଳୋକରେ ଦୈବ ଗୁଣ ବିଷୟରେ କୁହାଯାଇଛି, ତା ପୂର୍ବରୁ ବହୁ ସ୍ଥାନରେ ଦୈବ ଗୁଣ ବିଷୟରେ କୁହାଯାଇଛି, ଦୁଇ ଦ୍ୱିତୀୟ ଅଧ୍ୟାୟରେ 69-72 ଚତୁର୍ଥ ସବୁ ଅଧ୍ୟାୟରେ କିଛି କିଛି ଦୈବ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଦୈବ ଗୁଣ, ଏଇଟା ଜଣେ ଭଗବାନ ଭକ୍ତ ହେଲା ମାନେ ସେସବୁ ଆସି ପହଞ୍ଚିବ। ଦେବତାମାନଙ୍କର ଭଲ ଗୁଣ ଆସିବ, ଦେବତାମାନଙ୍କ ମଧ୍ୟ କିଛି ଖରାପ ଗୁଣ ରହିଛି, ଦେବତାମାନଙ୍କର କିଛି ଦୋଷ ରହିଛି, ଆଚାର୍ଯ୍ୟ ଟିକାରେ କହୁଛନ୍ତି ଦେବତାମାନଙ୍କର ଗୁଣ ସବୁ ଆସିବ, ଦୋଷ ଆସିବ ନାହିଁ ଜଣେ ଭକ୍ତ ହୋଇଗଲେ। କିନ୍ତୁ ଅନ୍ୟ ପକ୍ଷରେ ଜଣେ ଭକ୍ତ ନୁହନ୍ତି, ହରାଉ ଭକ୍ତ ସିଏ, ତେଣୁ ସିଏ ମହତ୍ଗୁଣର କ'ଣ ମୂଲ୍ୟ ଅଛି? ମହତ୍ଗୁଣ ଆସି ଶୁଣି କରନ୍ତି ଶ୍ରୀ ମହାରାଜ କହନ୍ତି ଏ ଗୁଣ ସବୁ ଶୂନ ଭଳି, ଗୁଣ କିନ୍ତୁ ଶୂନର କିଛି ମୂଲ୍ୟ ନାହିଁ, ଏ ଗୁଣ ମଧ୍ୟ ସେଇଭଳି ଭାବରେ। କିନ୍ତୁ ଯଦି ବାମ ପଟେ ଏକ ଅଛି ତାହେଲେ ଗୋଟିଏ ଶୂନ ମୂଲ୍ୟ ଦଶ ଗୁଣ ଲେଖା ବଢ଼ି ବଢ଼ି ଯିବ, ଏକର ଡାହାଣ ପଟେ ଯଦି ଶୂନ ଅଛି ଦଶ ହେଇଯିବ, ଦୁଇଟି ଶୂନ ହେଇଗଲେ 100 ହେଇଯିବ, ତିନୋଟି ଶୂନ ହେଇଗଲେ 1000 ହେଇଯିବ, ଏଇଭଳି ଭାବରେ କ'ଣ ଜିଓମେଟ୍ରିକ୍ ପ୍ରୋଗ୍ରେସନ୍ ନା କ'ଣ ଯେଉଁ କହନ୍ତି ସେଭଳି ଭାବରେ ସେ ଅଧିକ ହେଇପାରିବ। କିନ୍ତୁ ଯଦି ଶୂନର ବାମ ପଟେ ଏକ ନାହିଁ, ଲକ୍ଷ ଶୂନ ଥିଲେ ମଧ୍ୟ ତାର କିଛି ମୂଲ୍ୟ ନାହିଁ। ହରାଉ ଭକ୍ତସ୍ୟ କୃତ ମହତ୍ଗୁଣ, ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ତାଙ୍କର ମହତ୍ଗୁଣ କ'ଣ ଅଛି? ମନୋରଥନା ସେଠି ଧାରଗତ ବହି, ମନୋରଥ ମନରେ ରହିକି ସେମାନେ ଏଇଭଳି ଭାବରେ ବହି ବହୁତ ଭୌତିକ ଜଗତରେ ସେମାନେ ଖୋଜି କରୁଛନ୍ତି ଆନନ୍ଦ। ଗୋଟିଏ ଆଶା ବିଫଳ ହେଲେ ମଧ୍ୟ ସେ ଆଉ ଗୋଟେ ଆଶା କରୁଛନ୍ତି, ସେଇଟା ବିଫଳ ହେଲେ ଆଉ ଗୋଟେ ଆଶା କରୁଛନ୍ତି, ଏଇଭଳି ଭାବରେ ଚାଲିଥିବ। ଏବେ ଏଇ ଜନ୍ମ ସରିଗଲା ପରେ ପୁଣି ନେକ୍ସଟ ଜନ୍ମ ପାଇଁ ମଧ୍ୟ ଚାଲିବ, କ୍ୟାରି ଫରୱାର୍ଡ ହେବ। ଜଙ୍ଗେଙ୍ଗ ଭାବ ସ୍ମରଣ ଭାବ ତେଜନ୍ତି କଳେବରମ ତନ୍ତମୟ ବିତ କୌନ୍ତିୟ ସଦା ତଦ୍ଭାବ ଭାବିତ। ଜୀବନ ସାରା ଯେତେ ଆଶା କରିଥିଲେ ଭଗବତ ଭାଗବତ କୁହାଯାଇଛି, ପରାଭବ ସ୍ଥାବତ ଅବୋଧ ଜାତ ଯାବତ ନ ଜିଜ୍ଞାସା ଆତ୍ମତତ୍ତ୍ୱ। ଯେତେବେଳେ ପର୍ଯ୍ୟନ୍ତ ଜଣେ ଆତ୍ମତତ୍ତ୍ୱ ଜିଜ୍ଞାସା କରୁନାହିଁ, ସେ ଯେତେ ପ୍ଲାନ୍ ପ୍ରୋଜେକ୍ଟ କଲେ ମଧ୍ୟ ସବୁକିଛି ପରାଜୟ ହେବ, ପରାସ୍ତ ହେବ ସେ। କିନ୍ତୁ ତଥାପି ସେ ପୁଣି ଆଶା ପୋଷଣ କରିବେ, ଏମିତି କଲେ ଏଇଟା ଭୁଲ ଏଇଟା ହେଇଗଲା, ଏଇଟା ଏସବୁ ଯେଉଁ ଅସୁବିଧା ହେଲା ଆମେ ସିଦ୍ଧି ପାଇଲେନି, ତାର କାରଣ ହେଉଛି ଏହି ପ୍ରକାର ଦେଖେଇକିରି ସେ କହିବେ ଏଭଳି ବ୍ୟବସ୍ଥା କଲେ ଆଉ ଆମେ ସିଦ୍ଧି ପାଇଯିବା। ବହୁତ ଲୋକ ସେଇଭଳିଆ ମନ୍ତବ୍ୟ ଦିଅନ୍ତି, ସିଦ୍ଧିର ହେଉଛି ତୁମର ଯଦି ଅଧ୍ୟବାସା ରହିବ ଏଇଭଳି ଭାବରେ କେତେ କଥା କୁହନ୍ତି, ତୁମେ ନିଶ୍ଚିତ ଭାବରେ ସିଦ୍ଧି ପ୍ରାପ୍ତ ହେବ। କିନ୍ତୁ ସେମାନେ ଜାଣନ୍ତି ନାହିଁ ସିଦ୍ଧି ପ୍ରାପ୍ତିର ଉପାୟ କ'ଣ। ତେଣୁ ପ୍ରକୃତରେ ଯଦି ଭଗବାନ ନ ଚାହିଁବେ ଜଣେ ସିଦ୍ଧି ପ୍ରାପ୍ତ ହୋଇପାରିବ ନାହିଁ, ଯେତେ ତୁମର ପ୍ଲାନ୍ ପ୍ରୋଜେକ୍ଟ ଥାଉ ନା କାହିଁକି। ତେଣୁ ଯାହା ହଉ, ଏଇ ଯେଉଁ ଜଣେ ଭଗବାନ ଭକ୍ତ ନୁହନ୍ତି ତାଙ୍କର ସବୁ ଆଶା ବିଫଳରେ ମଧ୍ୟ ମୋଘ ଆଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚେତସ ରାକ୍ଷସୀ ମାସିନୀ ଚୈବ ପ୍ରକୃତି ମୋହିନୀ ସୀତା। ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ଭଗବାନ ଶରଣ ଯାଉନାହାନ୍ତି, ତାଙ୍କର ସବୁ ଆଶା ବିଫଳ ହୋଇଯାଏ, ସବୁ କର୍ମ ବିଫଳ ହୋଇଯାଏ, ତାଙ୍କର ଯେତେ ଜ୍ଞାନ ଥିଲେ ମଧ୍ୟ ସେସବୁ ବିଫଳ ହୋଇଯାଏ। କାହିଁକି ନା ସେମାନେ ଏହି ଭୂତ ପ୍ରକୃତିର ଆଶ୍ରୟରେ ସେମାନେ ଚିନ୍ତା କରୁଛନ୍ତି ସିଦ୍ଧି ଲାଭ କରିବେ ବୋଲି। ତେଣୁ ଜୀବନ ସାରା ସବୁ ଆଶା ବିଫଳ ହେଲା ପରେ ମଧ୍ୟ ଅନ୍ତିମରେ ମୃତ୍ୟୁ ସମୟରେ ମଧ୍ୟ ସେମାନେ ଚିନ୍ତା କରନ୍ତି, ଜଙ୍ଗମ ଭାବ ସ୍ମରଣ ଭାବ ତେଜନ୍ତି କଳେବରମ, ଠିକ ଭାବରେ କାର୍ଯ୍ୟ ବୁଦ୍ଧି କାମ କରୁନଥାଇପାରେ, କମାସ୍ ଷ୍ଟେଜ୍ରେ ହେଇଯାଇପାରନ୍ତି, ବିଭିନ୍ନ ପ୍ରକାର ଅସୁବିଧା ଥାଇପାରେ।
କିନ୍ତୁ ତଥାପି ମନରେ ସବୁ ଚିନ୍ତା ରହିଥିବ, ପ୍ରାଣ ପ୍ରଜା ଚାଲିଥିବ, ସେ ସବୁ ନାହିଁ। ତେଣୁ ପରଜନ୍ମରେ ପୁଣି ଭଗବାନ ସେଭଳି ଜନ୍ମ ଦେବେ ତାଙ୍କୁ। ତେଣୁ ଇଏ କଂସ ଭାବୁଥିଲା ଏତେ ଅସୁର ଛଅ ଦିନଠୁ ଆରମ୍ଭ କରି ଏଗାର ବର୍ଷ କାଳ ବହୁତ ଅସୁରକୁ ପଠେଇଛି, ଅସୁର ଅସୁର ସେ ପଠେଇଛି, ସବୁକୁ ଭଗବାନ ମାରିଦେଇଛନ୍ତି। କିନ୍ତୁ ତଥାପି କାରଣ ନାରଦ ଟିକେ ଆଶା ଦେଇଦେଲେ, କହିଲେ କୃଷ୍ଣ ଯେଉଁ ତୁମେ ଭାବୁଥିଲ ତୁମେ ଶତ୍ରୁ ବୋଲି ସନ୍ଦେହ କରୁଥିଲ, ସେ ପ୍ରକୃତରେ ତୁମର ଶତ୍ରୁ, ସିଏ ହେଉଛନ୍ତି ବସୁଦେବଙ୍କର ପୁତ୍ର। ଜନ୍ମ ହେଇକିରି ବସୁଦେବ ତାଙ୍କୁ ନେଇକି ଛାଡ଼ି ଆସିଥିଲେ ନନ୍ଦାବଳରେ। ତେଣୁ ଯେତେବେଳେ ଜାଣିଲେ କଂସ ଏ ପର ବର୍ଣ୍ଣନା କରା ଦଶମ ସ୍କନ୍ଧ ପୂର୍ବରୁ ବର୍ଣ୍ଣନା କରାଯାଇଥାଉ, ଯା ହଉ ଏଇଭଳି ଭାବରେ ତ ଜାଣିଲେ ସାଙ୍ଗେ ସାଙ୍ଗେ କଂସ ଚିନ୍ତା କଲା ବସୁଦେବ ଏତେ ସତ୍ୟବାଦୀ ଥିଲା, ମୁଁ ତା କଥାରେ ବିଶ୍ୱାସ କଲି, ସିଏ ଅସତ୍ୟ ଅସତ୍ୟବାଦୀ ହେଇଗଲା, ସତ୍ୟବାଦୀ ଥିଲା ସିଏ। ଆନବ ଦୁନ୍ଧୁବୀ ଜନ୍ମବେଳେ ତାର ଆକାଶରେ ଦୁନ୍ଧୁବୀ ନାଦ ହେଉଥିଲା, ତାର ଆନବ ଦୁନ୍ଧୁବୀ ସତ୍ୟ ବୋଲି ସତ୍ୟବାଦୀ ବୋଲି ସେ ପ୍ରସିଦ୍ଧ ଥିଲା, ଏମିତି ଅସତ୍ୟ କାର୍ଯ୍ୟ କଲା, ଏ ସାଙ୍ଗେ ସାଙ୍ଗେ ହତ୍ୟା କରିବାକୁ ବସିଗଲା। କିନ୍ତୁ ନାରଦ ମୁନି କହିଲେ ଦେଖ କଂସ, ତୁମେ ଯଦି ତାକୁ ହତ୍ୟା କରିଦେବ କୃଷ୍ଣ ପଳେଇଯିବେ, ଆଉ ତୁମେ ପାଇବ ନାହିଁ, ତେଣୁ ଏଇ ବର୍ତ୍ତମାନ ସୁଯୋଗ ରହିଛି, ତୁମେ ତାକୁ ଆଣ, କୌଣସି ମତେ ତାକୁ ଆଣ, ବହୁତ ସମ୍ମାନ ସହିତ ଆଣ ଏଠିକି, ଏଇଠି ଆମେ ତାକୁ ହତ୍ୟା କରିବ ମଥୁରାରେ, କାହିଁକି ନା ସ୍ଥାନର ମଧ୍ୟ ଗୁରୁତ୍ୱ ରହିଛି। ଭଗବଦ୍ଗୀତାରେ ଭଗବାନ କହିଲେ ଅଧିଷ୍ଠାନ, ପ୍ରଥମେ ସ୍ଥାନର କଥା କହିଲେ, ଅଧିଷ୍ଠାନ ତଥା କର୍ତ୍ତା କରଣଂ ଚ ପୃଥକ୍ବିଧଂ ବିବିଧାସ୍ତ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମଂ। ଏ ପାଞ୍ଚଟି କାରଣ ସବୁ କର୍ମର ଏ ପାଞ୍ଚଟି କାରଣ ରହିଛି। ଯେଉଁ ସ୍ଥାନ ଆମର ଶ୍ରୀ ଶ୍ରୀମଦ ଆଦିବଂଶ ମହାରାଜ ଉଦାହରଣ ଦିଅନ୍ତି, ସ୍ଥାନର କେମିତି ମହାତ୍ମ୍ୟ ରହିଛି, ଯେଉଁ ଗୁଡ଼ି ରହିଛି ବନ୍ଧୁକରେ ଯେଉଁ ଗୁଡ଼ି ଫୁଟୁଛି, ସେ ଗୁଡ଼ି ଯଦି ବନ୍ଧୁକରେ ରହୁନି ତାହେଲେ ତା'ର କିଛି ଏତେ ଶକ୍ତି ନାହିଁ, ସେ ଗୁଡ଼ିକୁ ପକେଇଦେଲେ ମଧ୍ୟ ତା'ର କିଛି ହେବ ନାହିଁ। କିନ୍ତୁ ସେଇ ଗୁଡ଼ିଟା ଯଦି ବନ୍ଧୁକରେ ବସି ଫୁଟିଯିବ ତାହେଲେ ଜଣଙ୍କ ପ୍ରାଣ ଚାଲିଯିବ। ଏ ସ୍ଥାନର ଗୁରୁତ୍ୱ ବର୍ଣ୍ଣନା କରାଯାଉଛି ସ୍ଥାନ। ତେଣୁ ଏଇଭଳି ଭାବରେ ମଥୁରା ଚିନ୍ତା କରୁଥିଲା, ନାରଦିନୀ କହୁଛନ୍ତି ମାନେ ଏଇଠି ନିଶ୍ଚୟ ମାରି କୃଷ୍ଣ, ତେଣୁ ସେ ଚିନ୍ତା କରିଥିଲା। ଯେଉଁ କୋହଳା କୋଳକୁ ରଖିଥିଲା, 10,000 ହାତୀର ବଡ଼ ଥିଲା ତା'ର, ଭାବୁଥିଲା ତାକୁ ମାରି ସିଏ ମାରିଦେବେ, ଯଦି ନ ମାରିପାରିଲା କୌଣସି କାରଣ ବଞ୍ଚିଗଲା କୃଷ୍ଣ ତାହେଲେ ଏ ଯେଉଁ ରହିଛନ୍ତି ଆମର ଅଷ୍ଟମଲ ରହିଛନ୍ତି, ଇଏ ମୋତେ ଆମକୁ ରକ୍ଷା କରିବେ। ସାଧାରଣ ଇଏ କଂସର ଯେଉଁ କଥା ଯେଉଁ ବର୍ଣ୍ଣନା କରାଯାଉ, ସାଧାରଣ ଲୋକମାନଙ୍କର ସେଇଭଳି ଭାବରେ ଚିନ୍ତାଧାରା। ଭାଗବତଙ୍କ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ସେକଥା କହିଛନ୍ତି, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ ପ୍ରକୃତରେ ମନୁଷ୍ୟର କ'ଣ କର୍ତ୍ତବ୍ୟ, ମନୁଷ୍ୟ କ'ଣ କରିବା କଥା, ଅତ ପୃଚ୍ଛାମି ସଂଚିଲିମ ଯୋଗିନା ପରମ ଗୁରୁ ପୁରୁଷଚର୍ଯ୍ୟ ଯତ୍ କାର୍ଯ୍ୟ। ପ୍ରକୃତରେ ଯାହାର ମୃତ୍ୟୁ, ତେଣୁ ମୃତ୍ୟୁ ଅବସମ୍ଭାବୀ, ତାର କ'ଣ କର୍ତ୍ତବ୍ୟ, ଏବଂ ସେ କ'ଣ ଗପ କରିବା କଥା, କ'ଣ ସ୍ମରଣ କରିବା କଥା, କ'ଣ କାର୍ଯ୍ୟ କରିବା କଥା, କ'ଣଟା କରିବା କଥା ନୁହଁ, ବୁହି ଦେବା ବିପର୍ଯ୍ୟୟ, ଯେଉଁଟା କରିବା କଥା ନୁହଁ ସେଇଟା ମଧ୍ୟ କୁହନ୍ତୁ। ତେଣୁ ସୁଖଦେବ ଗୋସ୍ୱାମୀ ପ୍ରଶ୍ନର ଉତ୍ତରରେ ଯେଉଁଟା କରିବା କଥା ନୁହଁ ସେଇଟା ଆରମ୍ଭ କଲେ, ଆଗରୁ କହିଲେ, କାହିଁକି ନା ଲୋକମାନେ ସେଇଆ ହିଁ କରୁଛନ୍ତି, ଯେଉଁଟା କରିବା କଥା ନୁହଁ ଲୋକମାନେ ସେଇଆ ହିଁ କରୁଛନ୍ତି, ଯାହା କଂସ କରୁଛି। ସେ କହିଲେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ରାଜେନ୍ଦ୍ର ବହୁତ ମନ ଦୁଃଖର କଥା କହୁଛି, ତ ବିହାଦିନି ରାଜେନ୍ଦ୍ର, ଏ ରାଜେନ୍ଦ୍ର ବହୁତ କଥା ଶୁଣିବା ପାଇଁ ଅଛି, କଥା କହିବା ପାଇଁ ଅଛି, ବା ସ୍ମରଣ କରିବା ପାଇଁ ଅଛି, ବହୁତ କଥା ଲୋକମାନେ କରୁଛନ୍ତି। ନୃଣାଂଶନ୍ତି ସହସ୍ରଶଃ, ବିଶେଷ ଭାବରେ ମନୁଷ୍ୟମାନଙ୍କ କଥା ପଡ଼ୁଛି, ମନୁଷ୍ୟମାନେ ହଜାର ହଜାର ଏଇଭଳି ଭାବରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଅପଶ୍ଚାତ ଆତ୍ମତତ୍ତ୍ୱ ଗୃହେଷୁ ଗୃହମେ ବିନା, ଆତ୍ମତତ୍ତ୍ୱ ବିଷୟରେ ସେମାନେ ଚିନ୍ତା କରୁନାହାନ୍ତି, ଅପଶ୍ଚାତ ସେମାନେ ଦେଖିପାରୁନାହାନ୍ତି। ଗୃହସ୍ଥ ଯେଉଁଟା ରହିଛନ୍ତି, ବିଶେଷ ଭାବରେ ଗୃହସ୍ଥଙ୍କ କଥା କୁହାଯାଉଛି, କାହିଁକି ନା ଗୃହସ୍ଥ ଯେଉଁ ଆଶ୍ରମ ରହିଛି ଏ ଆଶ୍ରମରେ ଭଗବାନଙ୍କର ଭଜନ କରିବା କଥା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ। କିନ୍ତୁ ଗୃହସ୍ଥମାନେ ଗୃହରେ ରହି ଭଗବାନଙ୍କର ଭଜନ କଲେ ନାହିଁ, ଗୃହମେଧି ହେଇଗଲେ ସେମାନେ, ଗୃହସ୍ଥ ହେଲେନି ସେମାନେ, ଗୃହମେଧି ହେଇଗଲେ। ସେମାନେ ନିଦ୍ରିୟା ରୀତିନାକ୍ତଂ ବ୍ୟବାୟନ ଜବାବୟ ଦିବାଚାର୍ଯ୍ୟ ହେ ରାଜନ କୁଟୁମ୍ବ ଭରଣୀନ ବା ଦେହାପତ୍ୟକଳତ୍ରାଦିଷୁ ଆତ୍ମସୈନ୍ୟସୁ ଅଶସ୍ୱ ଅପି ଆତ୍ମସୈନ୍ୟ ଏଇ କଥା ମୁଁ କହିବି ଏଇ ପ୍ରସଙ୍ଗରେ ଆସିବା କଥା ତେଷାଂ ପ୍ରମଥ ନିଧନ ପଶ୍ୟନ୍ ଅପି ନ ପଶ୍ୟତି ଏ ଲୋକମାନେ ଯାହା କହିଥିଲେ ସେକଥା ଗୋସ୍ୱାମୀ କଂସ ସେଇଭଳି ଭାବରେ କାର୍ଯ୍ୟ କରୁଛି ବହୁତ ଶକ୍ତିଶାଳୀ କଂସ କିନ୍ତୁ ରାତ୍ରିଟା କିଭଳି କଟୁଛି ନିଦ୍ରା ନିଦରେ କଟିଯାଉଛି ନହେଲେ ସ୍ତ୍ରୀ ସାଙ୍ଗରେ କଟିଯାଉଛି ଦିବସ ହେଲେ କେମିତି ଟଙ୍କା ରୋଜଗାର ହେବ କେମିତି କୁଟୁମ୍ବ ଭରଣ କରିବା ଏବଂ ନିଜର ଶରୀର କେମିତି ସକାଳୁ ଉଠିଲେ ସବୁ ଦେଖିବେ ଭୁବନେଶ୍ୱର ସହର ଯୁଆଡ଼େ ଦେଖିବେ ସମସ୍ତେ ଦୌଡ଼ୁଛନ୍ତି ଶରୀରକୁ ଯେ ସୁସ୍ଥ ରଖିବା ପାଇଁ ସବୁ ଚେଷ୍ଟା କରୁଛି କରୁଛନ୍ତି କିନ୍ତୁ ଆତ୍ମା ବିଷୟରେ କ'ଣ ଚେଷ୍ଟା ହେଉଛି ଅପଶ୍ୟତ ଆତ୍ମତତ୍ଵ ଆତ୍ମା ବିଷୟରେ କେତେ ଜଣ ଲୋକ ଜାଣୁଛନ୍ତି ଦେହାପତ୍ର କଳତ୍ରାଦିଶୁ ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ସେମାନେ ଭାବୁଛନ୍ତି ଏ ଆତ୍ମସୈନ୍ୟସୁ ଏମାନେ ହେଉଛନ୍ତି ଆମର ସୈନ୍ୟ ଏମାନେ ରକ୍ଷା କରିବେ ଯେମିତି କଂସ ଚିନ୍ତା କରୁଛି ମୋତେ ରକ୍ଷା କରିବେ ଏମାନେ ସବୁ ଅଷ୍ଟମର ମୋତେ ରକ୍ଷା କରିବେ ଆତ୍ମସୈନ୍ୟସୁ ସେମାନେ ହେଉଛନ୍ତି ଆମକୁ ରକ୍ଷା କରିବେ ଆତ୍ମସୈନ୍ୟସୁ ଅଶସ୍ୱ ଅପି ଯଦିଓ ସେମାନେ ଦେଖୁଛନ୍ତି ତାଙ୍କର ମୃତ୍ୟୁ ହେଉଛି ତେଷାଂ ପ୍ରମଥ ନିଧନ ତାଙ୍କର ମୃତ୍ୟୁ ଦେଖି ମଧ୍ୟ ଏତେ ପାଗଳ ଅବସ୍ଥାରେ ଅଛନ୍ତି ସମସ୍ତେ ତେଷାଂ ପ୍ରମଥ ନିଧନ ପଶ୍ୟନ୍ ଅପି ନ ପଶ୍ୟତି ତାଙ୍କର ମୃତ୍ୟୁ ଦେଖିକି ମଧ୍ୟ ଦେଖୁନାହାନ୍ତି ବର୍ତ୍ତମାନ ଭୁବନେଶ୍ୱର ସହରରେ ଚାଲିଛି ସେ ପ୍ରମଥମାନଙ୍କର କଥା ଚାଲିଛି ସବୁଆଡ଼େ ସଜାସଜି ଚାଲିଛି ଏସିଆଡ଼େ ଖେଳ ହେବ ସବୁଆଡ଼େ ସଜାସଜି ଚାଲିଛି କିନ୍ତୁ ଆତ୍ମା ବିଷୟରେ କେଉଁଠି ସନ୍ଧାନ ନାହିଁ ଅନୁସନ୍ଧାନ ନାହିଁ ଇସ୍କମ୍ ବା ଏଇଭଳି କେତୋଟି ସଂସ୍ଥାକୁ ଆସିଲେ ଆତ୍ମା ବିଷୟରେ କୁହାଯିବ ନହେଲେ ଶରୀର ବିଷୟରେ ଚାଲିଛି କଥା ତେଣୁ ଯାହା ସୁଖଦେବ ସେ ପ୍ରଥମେ କହିଥିଲେ କଂସର କାରବାର ସବୁ ସେଇଭଳି ଭାବରେ ରହୁଛି ଯଦି କୌଣସି କାରଣରୁ ଯଦି ଫେଲ୍ ମାରିଲା ସେ ତା'ର ଫେଲିଅର ପ୍ଲାନ୍ ଫେଲିଅର ହେଲା କୁବଡ଼ା ବୁଡ଼ା ଯଦି ଫେଲ୍ ମାରିଗଲା ତଥାପି ମୋର ଅଷ୍ଟମଲ ଅଛନ୍ତି ରକ୍ଷା କରିବେ ସିଏ ଏଇଭଳି ଭାବରେ ପ୍ଲାନ୍ କରିଛି ସେ ଅଷ୍ଟମଲ ତେଣୁ ଚାଣର ମୁଷ୍ଟିକ ସବୁ ରହିଛନ୍ତି ଏଇଭଳି ଭାବରେ ଭଗବାନ କୃଷ୍ଣ ଏବଂ ବଳରାମ ହତ୍ୟା କଲେ କୁବଡ଼ା ବୁଡ଼କୁ ହତ୍ୟା କଲେ କିଭଳି ହତ୍ୟା କଲେ ଭଗବାନ କୃଷ୍ଣ ଗୋଟେ ଛୋଟ ପିଲା ଏମିତି କଣ୍ଢେଇଟାକୁ ବୁଲେଇ ଫିଙ୍ଗି ଦିଏ ସେଇଭଳି ଭାବରେ ଫିଙ୍ଗି ଦେଲେ ଏ ଗୋଳା ପୋଡ଼ା ହସ୍ତକୁ 10,000 ହାତରେ ବଳ ରହିଛି ଏବଂ ତାଙ୍କର ଦାନ୍ତ ଦୁଇଟିକୁ ଉପାଡ଼ି ଦେଲେ ବହୁତ କଷ୍ଟରେ ଉପାୟ ନାହାନ୍ତି ବହୁତ ସହଜରେ ଟାଣିଦେଲେ ବାହାରିଗଲା ଡେଣ୍ଟିଷ୍ଟ ଯେମିତି ଲଗେଇକି କାଢ଼ିଦିଏ ଦାନ୍ତକୁ ଭଗବାନ ସେଭଳି ତାଙ୍କର ହାତ ତାଙ୍କର ଏଇଭଳି ପ୍ଲାସ୍ ଭଳି କାର୍ଯ୍ୟକ୍ରମ ଭଗବାନ ହାତ ଭଗବାନ ଓଷ୍ଠ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କୁ ଓଷ୍ଠର ବଳ ଦେଖୁଛନ୍ତି ଯେତେବେଳେ 6 ଦିନ ରହିଥିଲେ ପୁତନା ଯେଉଁ 6 କୋଶର ପୁତନା ରାକ୍ଷସ ଥିଲା ସ୍ତନ୍ୟ ପାନ କରି ତାର ପ୍ରାଣ ନେଇଗଲେ ଏଠି ଭଗବାନ ତାଙ୍କର ଓଷ୍ଠର ବଳ ପ୍ରଦର୍ଶନ କରୁଛନ୍ତି ଭଗବାନ ଏଇଭଳି ଭାବରେ ଶକ୍ତି ସମ୍ପନ୍ନ ବୀର୍ଯ୍ୟ ସମସ୍ତ ଶକ୍ତି ରହିଛି ଭଗବାନ ପାଖରେ ତେଣୁ ଭଗବାନ ଯେଉଁ ଦାନ୍ତ ଦୁଇଟିକୁ କାଢ଼ିଦେଲେ ଦୁଇ ଦାନ୍ତ ଧରିଛନ୍ତି 2 ଜଣ କୃଷ୍ଣ ଏବଂ ବଳରାମ ପ୍ରବେଶ କରୁଛନ୍ତି ମଲ୍ଲାମା ମସନୀ ନୃଣା ନରବର ପୂର୍ବଧ୍ୟ ବର୍ଣ୍ଣନା କରାଯାଇଛି ତେଣୁ ତାଙ୍କ ଶରୀରରେ ଯେଉଁ ରକ୍ତ ଛିଟା ସବୁ ପଡ଼ିଛି ସୁନ୍ଦରେଶୁ କି କ'ଣ ଯେଉଁମାନେ ସୁନ୍ଦର ବ୍ୟକ୍ତି ତାଙ୍କର କ'ଣ ଅସୁନ୍ଦର ରହିଛି ସେ ଯାହା ଗୋଟେ ଅସୁନ୍ଦର କପଡ଼ା ପିନ୍ଧିଲେ ମଧ୍ୟ ସେ ସୁନ୍ଦର ଦେଖିବେ ଦେଖାଯିବେ କ'ଣ ଗୋଟେ ଶୋକ ଅଛି ସେ ସଂସ୍କୃତିରେ ଗୋଟେ କଥା ରହିଛି ତେଣୁ ଭଗବାନଙ୍କୁ ଆସୁଛନ୍ତି ତାଙ୍କର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଉଛି ଏଭଳି ଭାବରେ ଗୋଟେ କ'ଣ ଗୋଟେ ଏଇଟା ପବିତ୍ର ବସ୍ତୁ ନୁହଁ ଅପବିତ୍ର ବସ୍ତୁ ଗୋଟେ ଦାନ୍ତଟେ ଧରିକି ଆଣିଛନ୍ତି ଅପବିତ୍ର ବସ୍ତୁ ଭଗବାନ ଧରିଛନ୍ତି କିନ୍ତୁ ଭଗବାନ ହେଉଛନ୍ତି ପରମ ପବିତ୍ରମ କ'ଣ ଅର୍ଜୁନ ପ୍ରାର୍ଥନା କଲେ ନା 10 ଅଧ୍ୟାୟରେ ପରମ ବ୍ରହ୍ମ ପରମ ଧାମ ପବିତ୍ରମ ପରମ ଭଗବାନ ଆପଣ ହେଉଛନ୍ତି ପରମ ପବିତ୍ର ଯେତେ ଅପବିତ୍ର ବସ୍ତୁ ଥିଲେ ମଧ୍ୟ ସେ ପବିତ୍ର ହେଇଯିବେ ଅପବିତ୍ର ବସ୍ତୁ ପବିତ୍ର ହେଇଯିବ ଯେତେବେଳେ ଭଗବାନ 6 ଦିନ ରହିଥିଲେ ପୁତନାର ଯେଉଁ ପ୍ରାଣ ନେଇଗଲେ ପୁତନାର ଯେଉଁ 6 କୋଶର ଶରୀରକୁ ଯେତେବେଳେ ଦାହ କରାଯାଉଥିଲା ଗୁଡ଼ାଏ ସ୍ଥାନରେ ଦାହ କରାଯାଉଥିଲା 6 କୋଶ ଶରୀର ତେଣୁ ସେଠୁ ଯେଉଁ ସୁଗନ୍ଧି ବାହାରୁଥିଲା ନନ୍ଦ ମହାରାଜ ଏବଂ ତାଙ୍କର ଯେଉଁ କେତେଜଣ ଯାଇଥିଲେ ପାର୍ଶ୍ୱମାନେ ଯାଇଥିଲେ ତାଙ୍କର ଯେଉଁ ପ୍ରିୟ ବ୍ୟକ୍ତିମାନେ ସବୁ ଯାଇଥିଲେ ତାଙ୍କ ସାଙ୍ଗରେ ଘର ଦେବା ପାଇଁ ମଥୁରାକୁ ଶୀଘ୍ର ଆସୁଛନ୍ତି, ସେ ଶୁଭୁଛନ୍ତି, ମାନେ ତାଙ୍କୁ ବହୁତ ଅଗୁରୁ ବାସନା ଆସୁଛି। ସେ ଭାବୁଛନ୍ତି ଇଏ ଅଗୁରୁ କେଉଁଠୁ ବଳି ମାରନ୍ତି ତାକୁ ଆସିଲେ ସୁନ୍ଦର ଲୋକରୁ ଆସୁଛି ନା ସ୍ୱର୍ଗ ଲୋକରୁ ଇନ୍ଦ୍ରା ଯେଉଁ ଅଗୁରୁ ଜଳୁଛନ୍ତି ଶୀଘ୍ର ଆସୁଛି ଅଗୁରୁ ବାସନା ଆସୁଛି। ଏତେ ବାସନା ତ ଏତେ କେବେ ହେଉନଥିଲା, ତେଣୁ ଏ ବାସନା କେଉଁଠୁ ଆସୁଥିଲା ନା ପୁତନା ଶରୀରକୁ ଦାହ କରିବାରେ ବାସନା ଆସୁଥିଲା। ଯେଉଁ ଶରୀର ଦାହ କଲେ ଯେଉଁ ଦୁର୍ଗନ୍ଧ ବାହାରେ ଏ ସୁଗନ୍ଧରେ ପରିଣତ ହୋଇଗଲା। ଭଗବାନ ସେଭଳି ଭାବରେ ପବିତ୍ର ବସ୍ତୁ ଅପବିତ୍ର ବସ୍ତୁ ଧାରଣ କରିଥିଲେ ମଧ୍ୟ ସେ ସୁନ୍ଦର ଦେଖାଯାଉଛନ୍ତି, ବହୁତ ସୁନ୍ଦର। କିଏ କହୁନାହାନ୍ତି ଗୋଟେ ଅଶୁଦ୍ଧ ବସ୍ତୁ ଧାରଣ କରିଛନ୍ତି, ଅପବିତ୍ର ବସ୍ତୁ ଧାରଣ କରିଛନ୍ତି, ବହୁତ ସୁନ୍ଦର ଦେଖାଯାଉଛନ୍ତି। ଭଗବାନ ଦାହ କଲେ ମଧ୍ୟ ସୁନ୍ଦର ଭଗବାନ, ତେଣୁ ଭଗବାନ ଯେଉଁ ଆସୁଛନ୍ତି ତାକୁ ଦେଖି ଏଇଭଳି କହୁଛନ୍ତି। ମଥୁରା ନାରୀମାନେ କହୁଛନ୍ତି ଯେ ଯେ ଓ ହଁ ରାଜା ଯିଏ ରହିବେ ସିଏ ଯଦି ଅଧର୍ମକୁ ଆଶ୍ରୟ ଦେବେ ପ୍ରଜାମାନଙ୍କ କଥା କ'ଣ କହିବା, ସେଥିପାଇଁ ଏସନ୍ ରାଜସେବା ସଦା। ରାଜା ଯିଏ ଦୁର୍ନୀତି ପ୍ରଶ୍ରୟ ଦେଉଛନ୍ତି ଆଉ ତାଙ୍କର ସରଣ ଯେଉଁମାନେ ଅଛନ୍ତି ସେମାନେ କାହିଁକି ନ ଦେବେ, ସମସ୍ତଙ୍କର ଏଇ ଯେଉଁ ଦୁର୍ନୀତି କରିବା ପାଇଁ ବହୁତ ରହିଛି ପ୍ରବୃତ୍ତି ରହିଛି। ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନୀତି ହେଇଯାନ୍ତୁ, ଏ ସମସ୍ତଙ୍କ ପାଇଁ ରହିଛି। ସ୍ତ୍ରୀ ସଙ୍ଗ କରିବା, ମଦ୍ୟପାନ କରିବା, କ'ଣ ଲୋକେ ବ୍ୟବହାର ଆମିଷ ଭକ୍ଷଣ କରିବା, ଏ ସମସ୍ତଙ୍କ ପାଇଁ ରହିଛି, ତାଙ୍କର ସ୍ୱଭାବ ରହିଛି। ଯେଉଁ ରାଜା ଯଦି ଅଧର୍ମକୁ ପ୍ରଶ୍ରୟ ଦେବେ ତାହେଲେ ତାଙ୍କର ଯେଉଁମାନେ ତାଙ୍କ ଅଞ୍ଚଳ ରହିବେ ସେମାନେ ଆଉ କ'ଣ କରିବେ, ଧର୍ମନୀତି କ'ଣ ପାଳନ କରିବେ। ତେଣୁ ନାରୀମାନେ ଏ କଥା କହୁଛନ୍ତି, ସେ କହୁଛନ୍ତି ଏସାଂ ରାଜସେବା ସଦା। ରାଜା ଏଭଳି ଅନ୍ୟାୟକୁ ପ୍ରଶ୍ରୟ ଦେଉଛନ୍ତି, ଛୋଟ ପିଲା ଦୁଇ ଜଣ ଚାଣୁର ମୁଷ୍ଟିକ ଖାଲି ଦୁଇ ଜଣ ନାହିଁ ଅଷ୍ଟମଳ ରହିଛନ୍ତି, ଆନ୍ଦୋଳନ ଦୁଇ ଜଣ ଯୁଦ୍ଧ କରିଥାନ୍ତି ନା ନା ଆଠ ଜଣ ରହିଛନ୍ତି ଯୁଦ୍ଧ କରିବା ପାଇଁ ରେଡ଼ି ହେଇକି ରହିଛନ୍ତି, ଜଣେ ମାନେ ଆଉ ଜଣେ ତାପରେ ଆଉ ଜଣେ ଏଇଭଳି ଜଣେ ପ୍ରଶ୍ନ ପଚାରିଥିଲେ ଅଷ୍ଟମଲ କିଏ କିଏ, ଅଷ୍ଟମଲ କିଏ କିଏ ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ। କାହିଁକି ନା ଯେତେବେଳେ ଭଗବାନ ଚାଣୁର ମୁଷ୍ଟିକୁ ହତ୍ୟା କଲେ କୃଷ୍ଣ ବଳରାମ, ଆଉ ଷୋହଳ ତୁଷଳ ଏବଂ କ'ଣ ତିନି ଜଣ ମରିଲା ପରେ ଅନ୍ୟମାନେ ମାରିଦେଲା ପରେ ଆଉ ସବୁ ପଳେଇଗଲେ, ଯାଇକି ପଳେଇଲା ଯୁଦ୍ଧ କଲେ ନାହିଁ, ପଳେଇଗଲେ ଜାଣିପାରିଲେ କି ଆମେ ତ ସବୁ ମୃତ୍ୟୁବରଣ କରିବା ପଳେଇଯିବା ଭଲ, ପଳେଇଗଲେ। ତେଣୁ ଏ କହୁଛନ୍ତି ଏଇସାଂ ରାଜସେବା ସଦାମ ଯେ ବଡ଼ ଅବଳବତ୍ ବଡ଼ ବଡ଼ ଅବଳ ବନ୍, ଏଠି ଭୁଲ ହେଇଯାଇଛି, ବଡ଼ ଅବଳବନ୍ ଯୁଦ୍ଧମ ଅବଳବତ୍, ବତ୍ ଶବ୍ଦ ରହିଛି ମାନେ ପ୍ରକୃତରେ ଭଳି ରହୁଛି, କିନ୍ତୁ ପ୍ରକୃତରେ ଭଗବାନ କ'ଣ ଅବଳ କି, ଭଗବାନ ବଳବାନ ସେଠି ରହିଛନ୍ତି, ଭଗବାନ ସ୍ୱୟଂ ବଳ ରହିଛନ୍ତି ସେଠି, ବଳା ବିଜ୍ଞାନ ତାଙ୍କୁ ତାଙ୍କୁ ପ୍ରାହୁତ ବଳ, ତାଙ୍କୁ ଭଗବାନଙ୍କ ଗୋଟିଏ ନାମ ବଳରାମ, କାହିଁକି ଗର୍ଗମୁନି ତାଙ୍କର ରାମକରଣ କରିଥିଲେ ସେତେବେଳେ ସେ କହିଥିଲେ, ତାଙ୍କର ଯେହେତୁ ବହୁତ ବଳ ରହିଛି ତାଙ୍କୁ ବଳ ବୋଲି କୁହାଯିବ, ବଳ ସ୍ୱୟଂ ବଳ ନାୟମ ଆତ୍ମା ବଳହୀନ ଲଭ୍ୟ, ଗୋଟେ ଶ୍ଳୋକ ଉପନିଷଦରେ ଗୋଟେ ଶ୍ଳୋକ ଅଛନ୍ତି ନାୟମ ଆତ୍ମା ବଳହୀନ ଲଭ୍ୟ, ତେଣୁ ଏ ଶ୍ଳୋକର ଅର୍ଥକୁ ବୁଝିପାରନ୍ତି ନାହିଁ ଯେଉଁମାନେ ପରମ୍ପରାରେ ନ ଆସୁଛନ୍ତି ସେମାନେ ବୁଝିପାରନ୍ତି ନାହିଁ। ଗୋଟେ ସମ୍ପ୍ରଦାୟ ଅଛନ୍ତି ସେମାନେ କହନ୍ତି ନାୟମ ଆତ୍ମା ବଳହୀନ ଲଭ୍ୟ ଅର୍ଥ ଏଠି କୁହାଯାଇଛି ଉପନିଷଦ ଶାସ୍ତ୍ରରେ କୁହାଯାଇଛି, ଆମର ଯଦି ବଳ ନଥିବ ତାହେଲେ ଆମେ ଆତ୍ମା ବିଷୟରେ ଜାଣିପାରିବା ନାହିଁ, ନାୟମ ଆତ୍ମା ବଳହୀନ ଲଭ୍ୟ, ତେଣୁ ଆମେ ସବୁ ଫୁଟବଲ ଖେଳିବା ବଳ ପ୍ରାପ୍ତ ହେବା, ଏ ତୁଳସୀ ଲଗାଇଲେ କ'ଣ ହେବ, ତୁଳସୀ କ'ଣ ବଳ ଦେବ, ବାଇଗଣ ଲଗାଅ, ବାଇଗଣ ଗଛ ଲଗାଅ, ବାଇଗଣ ଖାଇବ ବଳ ହେବ। ଏଇଭଳି ଭାବରେ ଗୋଟେ ସମ୍ପ୍ରଦାୟ ଅଛନ୍ତି ସେମାନେ ଏ ଶ୍ଳୋକକୁ ଏଇଭଳି ଭାବରେ ତାତ୍ପର୍ଯ୍ୟ ବ୍ୟାଖ୍ୟା କରନ୍ତି। ନାୟମ ଆତ୍ମା ବଳହୀନ ଲଭ୍ୟ ଅର୍ଥ ହେଉଛି ଚିତ୍ ବଳ, ଆମର ଯଦି ଚିତ୍ ବଳ ନାହିଁ ଆମର ଶାରୀରିକ ବଳରେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ, ଚିତ୍ ବଳ ଦରକାର, ସେ ବଳ ଭଗବାନ ଦିଅନ୍ତି, ବଳରାମ ଦିଅନ୍ତି ବଳ, ସେ ଗୁରୁତତ୍ଵ ଭଗବାନ ଗୁରୁଦେବ ଯଦି ବଳ ପ୍ରଦାନ ନ କରିବେ, ଗୁରୁ ଯଦି କୃପା ନ କରିବେ ତାହେଲେ ଆମେ ଭଗବାନ ବୁଝିପାରିବା ନାହିଁ। ନାୟମ ଆତ୍ମା ବଳହୀନ ଲଭ୍ୟ, ସ୍ୱୟଂ ବଳବାନ ସେଠି ରହିଛନ୍ତି, ବଳରାମ ସେଠି ଅଛନ୍ତି, ତେଣୁ ଯେ ବଳ ଅବଳବତ୍ ଯୁଦ୍ଧ୍ୟଂ, ବଳ ଅବଳବତ୍, ସେମାନେ ଭାବୁଛନ୍ତି ମଥୁରା ନାରୀ ଭାବୁଛନ୍ତି ଯେ ଚାଣୁର ମୁଷ୍ଟିକ ଏମାନେ ସବୁ ବହୁତ ବଳବାନ, ଆଉ ଇଏ ଯେଉଁ କୃଷ୍ଣ ବଳରାମ ଛୋଟ ପିଲା ଅବଳ, ତାଙ୍କର ବଳ ନାହିଁ,
କିନ୍ତୁ ତାର ଅର୍ଥ ମୋତେ ଆଉ ଗୋଟେ କିଛି ଏହା ବୁଝାଯିବ ଯେ ପ୍ରକୃତରେ ସରସ୍ୱତୀ ଦେବୀ ଆପଣଙ୍କର ଭାଗବତରେ ଯେଉଁ ଶ୍ଳୋକ ସବୁ ଅଛନ୍ତି ସେଥିପାଇଁ ଆମର ପ୍ରଥମେ କୁହାଯାଉଛି ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ଏହା ଏ ଶ୍ଳୋକର ଭାଷ୍ୟରେ ଟୀକାରେ ଆଚାର୍ଯ୍ୟମାନେ କହିଛନ୍ତି ନର ସରସ୍ୱତୀ କହିଲେ ସରସ୍ୱତୀଙ୍କର ଶକ୍ତି ରହିଛି ତେଣୁ ଗୋଟିଏ କଥା ଜଣେ ବୁଝିବେ ଆଉ ଗୋଟେ କଥା ଆଉ ଜଣେ ବୁଝିବେ ଆଉ ଗୋଟେ କଥା ଆଉ ଜଣେ ବୁଝିବେ ଆଉ ଗୋଟେ କଥା ଆଉ ଜଣେ ବୁଝିବେ ଏଇଭଳି ଭାବରେ ଅସଂଖ୍ୟ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ସରସ୍ୱତୀ ଦେବୀ ଆମେମାନେ ଆଜିର ତିଥିରେ ଇନ୍ଦ୍ରଙ୍କର ମାନ ଭାଙ୍ଗିଥିଲେ ଭଗବାନ ଆଜି ବର୍ଷା ଆରମ୍ଭ ହେଇଥିଲା ଭଗବାନ ଗୋବର୍ଦ୍ଧନ ଧାରଣ କରିଥିଲେ ତୃତୀୟାରୁ ନବମୀ କାର୍ତ୍ତିକ ଶୁକ୍ଳ ତୃତୀୟାରୁ ନବମୀ ସାତ ଦିନ ଭଗବାନ ଧାରଣ କରିଥିଲେ ତେଣୁ ଇନ୍ଦ୍ର ଯେଉଁ ଯେତେବେଳେ ଏହା ପୂର୍ବରୁ ବର୍ଣ୍ଣନା କରାଯାଇଥିଲା ପଚିଶ ଅଧ୍ୟାୟରେ ବହୁତ ଭଗବାନଙ୍କୁ ଗାଳି ଦେଇଥିଲେ ବାଚାଳମ ବାଳିସମ ସ୍ତବ୍ଧମ ଅଜ୍ଞମ ପଣ୍ଡିତମାନିନମ କୃଷ୍ଣମୂର୍ତ୍ତମ ପାଶିତ୍ୟ ଗୋପାମେ ଚକ୍ରୁର ପ୍ରିୟମ ଭଗବାନ ଗାଳି ଦେଇଛନ୍ତି ଯେତେବେଳେ ଭଗବାନ ଗାଳି ଦେଇଛନ୍ତି କିନ୍ତୁ ସରସ୍ୱତୀ ଗାଳି ଶୁଣିଲେ ନାହିଁ ସେ ଭଗବାନ ସ୍ତୁତି କରିଦେଲେ ସେ ଗାଳି ମାଧ୍ୟମରେ ଭଗବାନ ସ୍ତୁତି କରିଦେଲେ ତେଣୁ ଆଚାର୍ଯ୍ୟ ଟୀକା ସେଟା କହିଛନ୍ତି ସବୁ ତେଣୁ ଆଉ ଗୋଟେ ମଧ୍ୟ ଅର୍ଥ ଆସିବ ବଳ ଅବଳ ଭଗବାନଙ୍କ ବଳ ପାଖରେ ଆଙ୍କର କି ବଳ ତେଣୁ ଆର ଅର୍ଥ ମଧ୍ୟ ଏଇଟା ବୁଝିବ ଯେ ବଳ ଅବଳବନ ଅବଳବତ୍ ଯୁଦ୍ଧମ ଏଇ ଯେଉଁ ଯୁଦ୍ଧ ହେଉଛି ସମାଜଖଣ୍ଡ ଭାବରେ ଯୁଦ୍ଧ ହେଉନାହିଁ ତେଣୁ ରାଜ୍ୟ ଅନ୍ୱିଚ୍ଛନ୍ତି ପଶ୍ଚାତ ରାଜା ଯେତେବେଳେ ଚାହୁଁଛନ୍ତି ଦେଖିବା ପାଇଁ ଇଚ୍ଛା କରୁଛନ୍ତି ତେଣୁ ଅନ୍ୟମାନେ ସେଥିରେ ଦେଖୁଛନ୍ତି ଆମର ଏଇଟା ଦେଖିବା କଥା ନୁହଁ ଏଇଭଳି ଭାବରେ ଦଶଟି ଶ୍ଳୋକରେ ମଥୁର ନାରୀମାନେ ଏଇ କଥାକୁ ବର୍ଣ୍ଣନା କରିବେ ତାଙ୍କର ମନର ଭାବକୁ ବ୍ୟକ୍ତ କରିବେ ଏଇଥିରେ ସବୁ ଆସିବ କଥା ବହୁତ ସୁନ୍ଦର କଥା ଆସିବ ଯେ ଗୋପମାନଙ୍କର ପ୍ରଶଂସା କରୁଛନ୍ତି ଗୋପ୍ୟ କି ମକରତ୍ ଗୋପୀମାନେ କି ତପସ୍ୟା ଗୋପ୍ୟ କି ତପସ୍ୟା କ'ଣ ତପସ୍ୟା କରିଥିଲେ ଏଭଳି ସୁନ୍ଦର ରୂପକୁ ଦେଖୁଥିଲେ ସେମାନେ ତାପରେ ଆସିବ ସେଇଟା ସବୁ ସବୁଠି ଆସିବ ତେଣୁ ସେ ରୂପ ଏତେ ତାଙ୍କ ରୂପ ମଧ୍ୟ ପ୍ରଶଂସା କରୁଛନ୍ତି କେତେ ଜଣ ପୁଣି କହୁଛନ୍ତି ନା ନା ଇଏ ଦେଖାଯାଉଛନ୍ତି ନା ଛୋଟ ପିଲା କିନ୍ତୁ ଆଙ୍କର ବହୁତ ଶକ୍ତି ରହିଛି ବହୁତ ଅସୁରକୁ ମାରିଛନ୍ତି ଗୋବର୍ଦ୍ଧନ ଧାରଣ କରିଛନ୍ତି ବହୁତ ଇଏ ହେଉଛନ୍ତି ସ୍ୱୟଂ ଭଗବାନ ଏଇଭଳି ଭାବରେ ଏଇ ଯେଉଁ ମଲ୍ଲ ଯୁଦ୍ଧରେ ଯେଉଁ ଯୁଦ୍ଧ କରିବା ପୂର୍ବରୁ ଏଇଭଳି ଭାବରେ ମଥୁରାବାସୀମାନେ ଆଲୋଚନା କରୁଛନ୍ତି ତେଣୁ ଏ କଥା ଚାଲିବ ଆମ କଥା ଯଦି ବିଶ୍ରାମ ଦେବା ପୂର୍ବରୁ ଆମେ ପଚାରିବା କେଉଁଠି କିଛି ତ୍ରୁଟି ରହିଗଲା କାହା କିଛି ସନ୍ଦେହ ରହିଲା ଏହା କିଛି ପ୍ରଶ୍ନ ରହିଛି ତାହେଲେ ଆମେ କିଛି କରିବା ନହେଲେ ଆମ କଥା ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତଂ କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାଇ ଗୋ ପ୍ରମାନନ୍ଦେ ଜୟ ଶ୍ରୀ ଗୋପା।